ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ବୈଦେଶିକ ନୀତିର ମୂଳମନ୍ତ୍ର ହେଉଛି ଭାରତ ପ୍ରଥମ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବା ସମ୍ପର୍କିତ ଯୋଜନା ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଜି କେନ୍ଦ୍ର କ୍ୟାବିନେଟ୍ରେ ହେଲା ଅନୁମୋଦିତ। ଆସନ୍ତା ମାସ 3 ତାରିଖରୁ ଥାଇଲାଣ୍ଡ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଏକ ସୁରକ୍ଷିତ ତଥା ଆପୋଷ ଲାଭଦାୟକ ଯାତାୟତ ବ୍ୟବସ୍ଥା ଉପରେ ଦୁଇ ଦେଶର ଗୁରୁତ୍ୱାରୋପ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବୈଦେଶିକ ନୀତିର ମୂଳମନ୍ତ୍ର ହେଉଛି ଭାରତ ପ୍ରଥମ। ବର୍ତ୍ତମାନ ନୂଆଦିଲ୍ଲୀ ବିଶ୍ୱସ୍ତରରେ ବିଭିନ୍ନ ମଞ୍ଚରେ କେବଳ ଅଂଶଗ୍ରହଣ କରୁନାହିଁ ବରଂ ଏକ ସୁରକ୍ଷିତ ଭବିଷ୍ୟତ ଲାଗି ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଘରୋଇ ଟିଭି ଚ୍ୟାନେଲ୍ ଦ୍ୱାରା ଆୟୋଜିତ ବିଶେଷ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ଭାରତର ବୈଦେଶିକ ନୀତିରେ ପ୍ରତ୍ୟେକଙ୍କଠାରୁ ସମଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିଲା, ମାତ୍ର ବର୍ତ୍ତମାନ ଭାରତ ସମସ୍ତଙ୍କ ସହିତ ସମାନ ଭାବେ ଏକାଠି ହୋଇ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।
ଭାରତ की फॉरेन पॉलिसी का मंत्र बन गया है इंडिया फर्स्ट। एक जमाने में भारत की पॉलिसी थी सबसे समान रूप से दूरी बनाकर चलो, आज के भारत की पॉलिसी है सबके समान रूप से करीब होकर चलो। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को जैसा महत्व आज दे रहे हैं वैसा पहले कभी नहीं हुआ।
ଶ୍ରୀ ମୋଦି କହିଛନ୍ତି ଭାରତ ବର୍ତ୍ତମାନ ଏକଛତ୍ରବାଦ ନୁହେଁ ବରଂ ମାନବିକତା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି। ଏହାଦ୍ୱାରା ଏକବିଂଶ ଶତାବ୍ଦୀରେ ବିଶ୍ୱସ୍ତରୀୟ ମଞ୍ଚରେ ଅଂଶଗ୍ରହଣ ଲାଗି ସମସ୍ତଙ୍କର ସମାନ ଅଧିକାର ସାବ୍ୟସ୍ତ କରିବାର ପଥ ଉନ୍ମୁକ୍ତ ହୋଇଛି। ବର୍ତ୍ତମାନ ଭାରତ ଏକ ସ୍ୱପ୍ନର ଦେଶ ହୋଇ ରହିନାହିଁ ବରଂ ସ୍ୱପ୍ନକୁ ସାକାର କରିବାର ସମର୍ଥ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने 21वीं सदी के ग्लोबल इंस्टीट्यूशन के गठन का रास्ता बनाया और हमने ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है, देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है।
ଦେଶରେ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟକୁ ପ୍ରୋତ୍ସାହିତ କରିବା ସହିତ ଏହି ଉତ୍ପାଦର ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ୍ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ଉତ୍ପାଦନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ଏହି ଯୋଜନା ଲାଗି 22,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହା ମାଧ୍ୟମରେ 90,000 ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏହାର ଉତ୍ପାଦନ ହାର 5 ଗୁଣ ବୃଦ୍ଧି ପାଇଥିବା ବେଳେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଦେଖାଦେଇଛି।
Historic decision has been taken today. Complete electronics ki manufacturing value chain mein. Ye 22,919 crore ka pura package hai and this will be over 6 years. Bahut sare sectors serve honge, electronics, telecom, consumer, medical devices, automobile, power sector. Aur keval is scheme se directly employment generate hoga 91,600.
ଶ୍ରୀ ବୈଷ୍ଣବ କହିଛନ୍ତି 2014-15 ଆର୍ଥିକ ବର୍ଷରେ ସରକାର 1,90,000 କୋଟି ଟଙ୍କା ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଉତ୍ପାଦନ ଲାଗି ମଞ୍ଜୁରୀ କରିଥିବା ବେଳେ 2023-24 ବର୍ଷରେ ଏହା ବୃଦ୍ଧି ପାଇ 9,52,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି କ୍ୟାବିନେଟ୍ ନେଇଥିବା ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧୀନରେ ବିହାରରେ କୋଶୀ ମେଚି ଅନ୍ତଃରାଜ୍ୟ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ବିହାରର ଆରାରିଆ, ପୂର୍ଣ୍ଣିଆ, କିଶନଗଞ୍ଜ ଓ କଟିହାର ଜିଲ୍ଲାର 2,10,000 ହେକ୍ଟରରୁ ଅଧିକ ଚାଷ ଜମିକୁ ଖରିଫ ଋତୁରେ ଜଳସେଚିତ କରାଯାଇପାରିବ। ଏହି ପ୍ରକଳ୍ପକୁ 2029 ମସିହା ମାର୍ଚ୍ଚ ସୁଦ୍ଧା ଶେଷ କରିବା ଲାଗି 6,282 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ସେଥିମଧ୍ୟରୁ 3,652 କୋଟି ଟଙ୍କା ବିହାର ସରକାରଙ୍କୁ ପ୍ରଦାନ କରିବା ଲାଗି ଆଜି ଅନୁମତି ମିଳିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆଜି କ୍ୟାବିନେଟ୍ ବୈଠକରେ ଖରିଫ୍ 2025 ଲାଗି ଫସ୍ଫେଟିକ୍ ଏବଂ ପୋଟାସିକ୍ ସାର ଲାଗି ପୁଷ୍ଟିଭିତ୍ତିକ ରିହାତି ଦର ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହାଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
किसानों के हित के लिए एक और बहुत बड़ा फैसला लिया गया है। डीएपी का प्राइस 1350 रुपए पर 50 केजी बैग रहे, इसके लिए भारत सरकार 37,216 करोड़ रुपीस की सब्सिडी का भार सहन करेगी, लेकिन किसानों के ऊपर भार नहीं जाने देगी। इससे बहुत सारे करोड़ों किसानों को इसका बेनिफिट मिलेगा। इस खरीफ सीजन का एस्टिमेट है 180 लाख मेट्रिक टन का टोटल एस्टिमेटेड कंजम्पशन होगा इस खरीफ सीजन में, और 37,216 करोड़ का इसका सब्सिडी का बिल।
ଆଜି କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ବିହାରରେ ପ୍ରାୟ 120 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପାଟନା ଆର୍ହା ସାସାରାମ ବ୍ରାଉନ୍ଫିଲ୍ଡ ଏବଂ ଚାରିଥାକିଆ ଗ୍ରୀନ୍ଫିଲ୍ଡ କରିଡର ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପର ବିକାଶ ଲାଗି 3,712 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି 2% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ପେନ୍ସନ୍ଭୋଗୀଙ୍କ ଲାଗି ମଧ୍ୟ ଅନୁରୂପ ଭାବେ 2% ବୃଦ୍ଧି କରାଯାଇଛି। ଏହା ଚଳିତ ବର୍ଷ ଜାନୁଆରୀ 1 ତାରିଖରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା 48,66,000 କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 66,55,000 ପେନ୍ସନ୍ଭୋଗୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 3 ତାରିଖରୁ ବ୍ୟାଙ୍କକ୍କୁ 2 ଦିନିଆ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ଜୟଦୀପ ମଜୁମଦାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଥାଇଲାଣ୍ଡକୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗସ୍ତ। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଇଟୋଙ୍ଗଟାମ୍ ସିନାୱାଟାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତ କରୁଛନ୍ତି। ଏହି ଗସ୍ତ କାଳରେ ସେ ବିମ୍ଷ୍ଟେକ୍ ନେତାମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଏକ ଐତିହାସିକ ଦ୍ୱିପକ୍ଷୀୟ ସମ୍ପର୍କ ସହିତ ସଶକ୍ତ ସାଂସ୍କୃତିକ ଏବଂ ଧାର୍ମିକ ବନ୍ଧନ ମଧ୍ୟ ରହିଆସିଛି। ଥାଇଲାଣ୍ଡ ହେଉଛି ଭାରତର ସାମୁଦ୍ରିକ ପଡ଼ୋଶୀ ଦେଶ। ଆକ୍ଟ ଇଷ୍ଟ ପଲିସି, ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ ବିମ୍ଷ୍ଟେକ୍ରେ ଥାଇଲାଣ୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛି ବୋଲି ଶ୍ରୀ ମଜୁମଦାର କହିଛନ୍ତି। ଥାଇଲାଣ୍ଡ ଗସ୍ତ ସାରି ଶ୍ରୀ ମୋଦି ଶ୍ରୀଲଙ୍କା ଯିବେ। ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ନେତା ଭାରତର ସହାୟତାରେ ସେଠାରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ। ସେହିଭଳି ଶକ୍ତି, ଡିଜିଟାଇଜେସନ୍ ଏବଂ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏପ୍ରିଲ୍ 6 ତାରିଖରେ ଉଭୟ ନେତା ସ୍ଥାନୀୟ ଐତିହାସିକ ସହର ଅନୁରାଧାପୁର ଗସ୍ତ କରି ଜୟଶ୍ରୀ ମହାବୋଧି ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଦୁଇ ନେତା ସେଠାରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ୱାଶିଂଟନ୍ ଡିସି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକ ସୁରକ୍ଷିତ ତଥା ଆପୋଷ ଲାଭଦାୟକ ଯାତାୟତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉପରେ ଉଭୟ ଭାରତ ଓ ଆମେରିକା ଗୁରୁତ୍ୱାରୋପ କରିଛନ୍ତି। ଆଜି ଲୋକସଭାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ଭାରତ ଆମେରିକା ମଧ୍ୟରେ ନିୟମିତ ବ୍ୟବଧାନରେ ପ୍ରବାସୀ ତଥା ଯାତାୟତ ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରାଯାଇଥାଏ। ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ବ୍ୟକ୍ତିବିଶେଷଙ୍କ ଆଇନ ଅନୁଯାୟୀ ଯାତାୟତ ବ୍ୟବସ୍ଥାକୁ ସୁସଂହତ କରିବା ସହିତ ପର୍ଯ୍ୟଟକ ଏବଂ ଶିଳ୍ପପତିମାନଙ୍କୁ ସ୍ୱଳ୍ପ ସମୟର ଭିସା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଆମେରିକା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଚଳିତ March 1 ସୁଦ୍ଧା ବିଭିନ୍ନ ହସ୍କିଟାଲରେ ଚିକିତ୍ସିତ ହେଉଥିବା 8 କୋଟିରୁ ଉର୍ଦ୍ଧ୍ୱ ରୋଗୀଙ୍କ ଲାଗି 1.26 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଆଶାକର୍ମୀଙ୍କ ଲାଗି 10 ଲକ୍ଷରୁ ଉର୍ଦ୍ଧ୍ୱ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଲାଗି 14,47,000 କାର୍ଡ ଦିଆଯାଇଛି। ଏହି ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା 13,866 ଘରୋଇ ଏବଂ 17,091 ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା 8ମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ବୈଦେଶିକ ନୀତିର ମୂଳମନ୍ତ୍ର ହେଉଛି ଭାରତ ପ୍ରଥମ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବା ସମ୍ପର୍କିତ ଯୋଜନା ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଜି କେନ୍ଦ୍ର କ୍ୟାବିନେଟ୍ରେ ହେଲା ଅନୁମୋଦିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଉ କିଛି ସମୟ ପରେ ହେବା ମୁକାବିଲା। ସମ୍ବାଦ ଶେଷ ହେଲା।